ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ପର୍ଯ୍ୟଟନକୁ ପ୍ରୋହାହନ ଦେବା ଲାଗି 75ଟି ବତୀଘରକୁ ବିକଶିତ କରାଯାଉଛି, କହିଲେ କେନ୍ଦ୍ରମନ୍ତ୍ରୀ ସୁରେଶ ଗୋପି। ଶହୀଦ ମାଧୋ ସିଂ ହାତ ଖର୍ଚ୍ଚ ଯୋଜନା ଆସନ୍ତା ମାସ 15 ତାରିଖରେ ଆରମ୍ଭ କରିବେ ରାଜ୍ୟ ସରକାର। ଆୟୁଷ୍ମାନ ଭାରତ ଏବଂ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାରେ ରାଜ୍ୟର 3,50,00,000 ଲୋକଙ୍କୁ ଯୋଗାଇ ଦିଆଯିବ ସ୍ୱାସ୍ଥ୍ୟସେବା। ଏବଂ ଆଣ୍ଡାମାନ ସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ, ସୋମବାର ଦିନ ଲଘୁଚାପ କ୍ଷେତ୍ରରେ ପରିଣତ ହେବା ନେଇ ପାଣିପାଗ ବିଭାଗର ସୂଚନା। ଦେଶରେ ଥିବା 75ଟି ବତୀଘରକୁ ପର୍ଯ୍ୟଟନ ଦୃଷ୍ଟିକୋଣରୁ ବିକଶିତ କରାଯାଉଥିବା କେନ୍ଦ୍ର ପର୍ଯ୍ୟଟନ ରାଷ୍ଟ୍ରମନ୍ତ୍ରୀ ସୁରେଶ ଗୋପି କହିଛନ୍ତି। ଆଜି ପୁରୀରେ ପ୍ରଥମ ଥର ପାଇଁ ଆୟୋଜିତ ଦ୍ୱିତୀୟ ଜାତୀୟ ବତୀଘର ମହୋତ୍ସବରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ଗୋପି କହିଛନ୍ତି, ଦେଶରେ 203ଟି ବତୀଘର ରହିଛି, ସେଗୁଡ଼ିକ ମଧ୍ୟରୁ 13ଟି ବତୀଘରରେ ଲିଫ୍ଟ ବ୍ୟବସ୍ଥା କରାଯିବ। ଅନୁଷ୍ଠିତ ଉତ୍ସବରେ ପରିବହନ ଓ ଜଳପଥ ରାଷ୍ଟ୍ରମନ୍ତ୍ରୀ ଶାନ୍ତନୁ ଠାକୁର ଏବଂ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଯୋଗଦେଇ ବତୀଘରର ଐତିହାସିକ ପୃଷ୍ଠଭୂମି ଉପରେ ଆଲୋଚନା କରିଥିଲେ। ସୂଚନା ଅନୁଯାୟୀ ଭାରତମାଳା ପ୍ରକଳ୍ପରେ ସମଗ୍ର ଦେଶରେ ପର୍ଯ୍ୟଟନର ବିକାଶକୁ ଦୃଷ୍ଟିରେ ରଖି 75ଟି ବତୀଘରରେ ହୋଟେଲ, ରେସ୍ତୋରାଁ, ପାର୍କ ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ଲାଗି ବ୍ୟବସ୍ଥା କରାଯାଉଛି। ଏଥିସହିତ ବେଳାଭୂମି କ୍ରୀଡ଼ାର ମଧ୍ୟ ବିକାଶ କରାଯାଉଛି। ପର୍ଯ୍ୟଟନ ରାଷ୍ଟ୍ରମନ୍ତ୍ରୀ ସୁରେଶ ଗୋପି କହିଛନ୍ତି, 2032 ଅଲିମ୍ପିକ୍ସକୁ ଦୃଷ୍ଟିରେ ରଖି ପର୍ଯ୍ୟଟନ ସହ ଜଡ଼ିତ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା ଓ ଭିଭିଭୂମିର ବିକାଶ କରାଯାଉଛି। କୋଇଲା ନଗରୀ ତାଳଚେର ସହ ଧାମରା ଓ ପାରାଦୀପ ବନ୍ଦରକୁ ଜଳପଥରେ ସଂଯୋଗ କରାଯିବ ବୋଲି ବାଣିଜ୍ୟ ଓ ପରିବହନ ସଚିବ ଉଷା ପାଢ଼ୀ କହିଛନ୍ତି। ଉତ୍କଳ ଚାମ୍ବର୍ସ ଅଫ୍ କମର୍ସ ଦ୍ୱାରା ଆୟୋଜିତ ଅନ୍ତର୍ଦେଶୀୟ ଜଳପଥରେ ସବୁଜ ଜ୍ଞାନକୌଶଳର ବ୍ୟବହାର ସମ୍ପର୍କିତ ଦୁଇଦିନିଆ କର୍ମଶାଳାରେ ଯୋଗଦେଇ ଶ୍ରୀମତୀ ପାଢ଼ୀ ଏହା କହିଛନ୍ତି। 5 ନମ୍ବର ଜାତୀୟ ଜଳପଥ ଅନ୍ତର୍ଗତ ଏହି କାର୍ଯ୍ୟ ପ୍ରାରମ୍ଭିକ ସ୍ତରରେ ରହିଛି ଓ କେନ୍ଦ୍ର ସରକାରଙ୍କ ଇନ୍ଲ୍ୟାଣ୍ଡ ୱାଟର ଅଥରିଟି ଅଫ୍ ଇଣ୍ଡିଆ ଓ ରାଜ୍ୟ ସରକାର ମିଳିତ ଭାବେ ଏହି କାର୍ଯ୍ୟ କରୁଛନ୍ତି ବୋଲି ସେ କହିଛନ୍ତି। ଏହାଦ୍ୱାରା ଜଳପଥରେ ଦକ୍ଷ ଉପାୟରେ ଏକକାଳୀନ ଅଧିକ ଦ୍ରବ୍ୟ ପରିବହନ କରାଯାଇପାରିବ। ସୂଚନା ଅନୁଯାୟୀ ବ୍ରାହ୍ମଣୀ ନଦୀରେ ଜାତୀୟ ଜଳପଥ ପାଇଁ ଆଇଆଇଟି ମାଡ୍ରାସ୍ ମାଷ୍ଟର ପ୍ଲାନ୍ ପ୍ରସ୍ତୁତ କରୁଛନ୍ତି। 5 ନମ୍ବର ଜାତୀୟ ଜଳପଥର ପ୍ରଥମ ପର୍ଯ୍ୟାୟରେ ତାଳଚେରରୁ ମଙ୍ଗଳଗଡ଼ି ଦେଇ ଧାମରା ଓ ଧାମରାରୁ ପାରାଦୀପକୁ ସଂଯୋଗ ସ୍ଥାପନ କରାଯିବ। ପରବର୍ତ୍ତୀ ସମୟରେ ଧାମରାରୁ ହଳଦିଆକୁ ଯୋଡ଼ାଯିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଦିତ୍ୟ ବିର୍ଲା ଗ୍ରୁପ୍ର ଅଧ୍ୟକ୍ଷ କୁମାର ମଙ୍ଗଲମ୍ ବିର୍ଲାଙ୍କ ସହ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି, ମୁମ୍ବାଇଠାରେ ଆୟୋଜିତ ନିବେଶକ ସମ୍ମିଳନୀରେ ଶ୍ରୀ ବିର୍ଲାଙ୍କ ସହ ଆଲୋଚନା ସଫଳ ହୋଇଛି। ଓଡ଼ିଶାର ଉନ୍ନତି ଓ ବିକାଶ କ୍ଷେତ୍ରରେ ଆଦିତ୍ୟ ବିର୍ଲା ଗ୍ରୁପ୍ ସହଯୋଗ କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି। ରାଜ୍ୟ ସରକାର ଭଗବାନ ବିର୍ସା ମୁଣ୍ଡାଙ୍କ ଜୟନ୍ତୀକୁ ଜନଜାତୀୟ ଗୌରବ ଦିବସ ଭାବେ ପାଳନ କରିବାକୁ ସ୍ଥିର କରିଛନ୍ତି। ଆସନ୍ତା ମାସ 15 ତାରିଖରେ ଭଗବାନ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ଅବସରରେ ଶହୀଦ ମାଧୋ ସିଂ ହାତ ଖର୍ଚ୍ଚ ଯୋଜନାର ଶୁଭାରମ୍ଭ କରିବା ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି। ଏହି ଯୋଜନାରେ ଅନୁସୂଚିତ ଜନଜାତି ବର୍ଗର ଯୋଗ୍ୟ ଛାତ୍ରଛାତ୍ରୀମାନଙ୍କୁ 5,000 ଟଙ୍କା ଲେଖାଏଁ ଦେବା ପାଇଁ ସରକାର କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରୁଛନ୍ତି। ବିଦ୍ୟାଳୟଗୁଡ଼ିକର ପ୍ରଧାନ ଶିକ୍ଷକ ଏବଂ ଯୁକ୍ତ 2 ବିଦ୍ୟାଳୟର ଅଧ୍ୟକ୍ଷମାନେ ଅନୁଦାନ ପାଇବା ପାଇଁ ଯୋଗ୍ୟ ଅନୁସୂଚିତ ଜନଜାତି ଛାତ୍ରଛାତ୍ରୀମାନଙ୍କର ତାଲିକା ଆସନ୍ତା ନଭେମ୍ବର ମାସ 5 ତାରିଖ ସୁଦ୍ଧା ଜମା କରିବା ଲାଗି ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗର ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ କହିଛନ୍ତି, ଅଷ୍ଟମ ଓ ଦଶମ ଶ୍ରେଣୀ ପରେ ବହୁ ଅନୁସୂଚିତ ଜନଜାତି ବର୍ଗର ଛାତ୍ରଛାତ୍ରୀମାନେ ପାଠପଢ଼ା ଛାଡ଼ୁଥିବାରୁ ଶହୀଦ ମାଧୋ ସିଂ ହାତ ଖର୍ଚ୍ଚ ଯୋଜନାରେ ପାଠପଢ଼ା ଜାରି ରଖିବା ଲାଗି ଅର୍ଥ ଯୋଗାଇ ଦିଆଯିବ। କେବଳ ସରକାରୀ ଓ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଏଥିନିମନ୍ତେ ଯୋଗ୍ୟ ବିବେଚିତ ହେବେ ବୋଲି ସଚିବ ଶ୍ରୀ ସେଠୀ ସୂଚନା ଦେଇଛନ୍ତି। ପୁରୀ ଶ୍ରୀଜଗନ୍ନାଥ ମନ୍ଦିରକୁ ଚାହିଦା ଅନୁଯାୟୀ ଘିଅ ଯୋଗାଇ ଦେବାକୁ ଓମ୍ଫେଡ୍ ପ୍ରସ୍ତୁତ ବୋଲି କର୍ତ୍ତୃପକ୍ଷ କହିଛନ୍ତି। ଓମ୍ଫେଡ୍ର ପରିଚାଳନା ନିର୍ଦ୍ଦେଶକ ବିଜୟ ଅମ୍ରିତ କୁଲାଙ୍ଗେ କହିଛନ୍ତି, ଶ୍ରୀମନ୍ଦିରରେ ଶୁଦ୍ଧ ଦେଶୀ ଘିଅରେ ମହାପ୍ରସାଦ ରାନ୍ଧିବା ଏବଂ ଦୀପ ଜଳିବା ପାଇଁ ବିଭିନ୍ନ ସ୍ତରରେ ମତ ପ୍ରକାଶ ପାଉଥିବା ପରିପ୍ରେକ୍ଷୀରେ ଓମ୍ଫେଡ୍ ତରଫରୁ ଏହା କୁହାଯାଇଛି। ଚଳିତ ଆର୍ଥିକ ବର୍ଷରେ ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରାଯିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ କହିଛନ୍ତି। ଆୟୁଷ୍ମାନ ସହ ଗୋପବନ୍ଧୁ ଜନଆରୋଗ୍ୟ ଯୋଜନା ପାଇଁ ହିତାଧିକାରୀଙ୍କୁ ଗୋଟିଏ କାର୍ଡ ପ୍ରଦାନ କରାଯିବ। ପ୍ରଥମ ପର୍ଯ୍ୟାୟରେ ରାଜ୍ୟର 3,50,00,000 ଲୋକଙ୍କୁ ଆୟୁଷ୍ମାନ ଓ ଗୋପବନ୍ଧୁ ଜନଆରୋଗ୍ୟ ଯୋଜନାରେ ସାମିଲ କରାଯିବ। ଆୟୁଷ୍ମାନ ଭାରତ ଯୋଜନା ମାଧ୍ୟମରେ 70 ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ଲୋକମାନେ ମଧ୍ୟ ଲାଭାନ୍ୱିତ ହେବେ। କାର୍ଡଧାରୀମାନେ କେନ୍ଦ୍ର ସରକାରଙ୍କ ସହ ଅନୁମୋଦିତ ଦେଶର 27,000 ହସ୍କିଟାଲରୁ ଦେୟମୁକ୍ତ ଚିକିତ୍ସା ସୁବିଧା ପାଇବେ। ଢେଙ୍କାନାଳ ଜିଲ୍ଲାସ୍ତରୀୟ ଲୋକକଳା ମହୋତ୍ସବ ଆଜି ସହରର ମହିଷାପାଟ ପଡ଼ିଆରେ ଉଦ୍ଘାଟିତ ହୋଇଛି। ମହୋତ୍ସବ ଆସନ୍ତା ସୋମବାର ପର୍ଯ୍ୟନ୍ତ ଚାଲିବ। ଜିଲ୍ଲାର କଳାକାରମାନେ ଏଥିରେ ଭାଗ ନେବା ସହ ପାରମ୍ପରିକ ନୃତ୍ୟ ଗୀତ ପରିବେଷଣ କରୁଛନ୍ତି। ରାଜ୍ୟ ସରକାରଙ୍କ ଦ୍ୱାରା ପଞ୍ଜିକୃତ ପାଖାପାଖି 1,000 କଳାକାର ଏଥିରେ ଯୋଗ ଦେଇଛନ୍ତି। ମଣ୍ଡିରେ ଧାନ ଲୋଡିଂ ଏବଂ ମିଲ୍ରେ ଧାନ ଅନ୍ଲୋଡିଂକୁ ସୁଚାରୁରୂପେ କରିବା ପାଇଁ ଧାନ ପରିବହନରେ ନିୟୋଜିତ ପ୍ରତ୍ୟେକ ଟ୍ରକ୍ରେ ଭେଇକିଲ୍ ଲୋକେସନ୍ ଟ୍ରାକିଂ ଡିଭାଇସ୍ VLTD ଲଗାଯିବ। ଆସନ୍ତା ନଭେମ୍ବର ମାସ 15 ତାରିଖ ସୁଦ୍ଧା ପ୍ରତ୍ୟେକ ଟ୍ରକ୍ରେ VLTD ଲଗାଇବାକୁ ରାଜ୍ୟ ପରିବହନ କମିଶନର ଅମିତାଭ ଠାକୁର ନିର୍ଦ୍ଦେଶ ଦେଇଛନ୍ତି। ଚଳିତ ବର୍ଷ ରାଜ୍ୟ ସରକାର 86 ଲକ୍ଷ ଟନ୍ ଧାନ କିଣିବା ପାଇଁ ଲକ୍ଷ୍ୟ ରଖିଛନ୍ତି। ନଭେମ୍ବର ମାସ ଶେଷ ସପ୍ତାହ ଆଡ଼କୁ ଧାନ କିଣା ପ୍ରକ୍ରିୟା ଆରମ୍ଭ ହେବ। ପୁରୀ ଶ୍ରୀମନ୍ଦିରର ବରିଷ୍ଠ ସୁପରଭାଇଜର ବକ୍ସି ପ୍ରତିହାରୀଙ୍କ ଉପରେ ଆକ୍ରମଣ ଘଟଣାରେ ପଙ୍କ୍ତିବଡ଼ୁ ସେବକ ଚନ୍ଦନ ସାମନ୍ତରାୟଙ୍କୁ ସେବା ପୂଜା କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ଶ୍ରୀଜଗନ୍ନାଥ ମନ୍ଦିର ଆଇନ 1955 ଧାରା 21 ଅନୁଯାୟୀ ତାଙ୍କୁ ନିଲମ୍ବନ କରାଯାଇଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି। ନିଲମ୍ବନ ପରେ ଶ୍ରୀମନ୍ଦିର ପରିସର ଓ ରୋଷଘରକୁ ଶ୍ରୀ ସାମନ୍ତରାୟଙ୍କୁ ପ୍ରବେଶ ନେଇ ବାରଣ କରାଯାଇଛି। ଆକ୍ରମଣ ଘଟଣାରେ ରିପୋର୍ଟ ମିଳିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି। କେନ୍ଦ୍ରାପଡ଼ାର ପୂର୍ବତନ ବିଧାୟକ ଉତ୍କଳ କେଶରୀ ପରିଡ଼ାଙ୍କର ଆଜି ପରଲୋକ ଘଟିଛି। ସେ ଦୀର୍ଘଦିନ ଧରି ଅସୁସ୍ଥ ଥିଲେ ଓ ଏକ ଘରୋଇ ହସ୍କିଟାଲରେ ଚିକିତ୍ସିତ ହେଉଥିଲେ। 2004 ଓଡ଼ିଶା ଗଣପରିଷଦ ଟିକେଟ୍ରୁ ସେ କେନ୍ଦ୍ରାପଡ଼ାର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାୟକ ଉତ୍କଳ କେଶରୀ ପରିଡ଼ାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି। ସେ ସାମାଜିକ ଗଣମାଧ୍ୟମରେ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇବା ସହ ତାଙ୍କ ଅମର ଆତ୍ମାର ସଦ୍ଗତି କାମନା କରିଛନ୍ତି। ମାଣ୍ଡିଆ ରାଣୀ ଭାବେ ଜଣାଶୁଣା କୋରାପୁଟର ଆଦିବାସୀ ମହିଳା ଚାଷୀ ରାଇମତୀ ଘିଉରିଆଙ୍କୁ ସମ୍ମାନସୂଚକ ଡକ୍ଟରେଟ୍ ଉପାଧି ପ୍ରଦାନ କରାଯିବ। ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ OUET ପକ୍ଷରୁ ତାଙ୍କୁ ଏହି ସମ୍ମାନ ଦିଆଯିବ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଶା ଗସ୍ତ ଅବସରରେ ଆସନ୍ତା 24 ଶ୍ରୀମତୀ ଘିଉରିଆଙ୍କୁ ଡକ୍ଟରେଟ୍ ସମ୍ମାନ ପ୍ରଦାନ କରିବେ। ସୂଚନାଯୋଗ୍ୟ, ରାଇମତୀ କୁନ୍ଦୁରା ବ୍ଲକର ଲିମା ପଞ୍ଚାୟତରେ 250 ଅଧିକ ମାଣ୍ଡିଆର ବିଭିନ୍ନ କିସମ ବିହନ ସଂଗ୍ରହ କରି ସଂରକ୍ଷଣ କରିବା ସହ ପାରମ୍ପରିକ ରୀତିରେ ଚାଷ କରିବା ନେଇ ସଚେତନତା ସୃଷ୍ଟି କରିଛନ୍ତି। ଚୌଦ୍ୱାରେ ଚାଲିଥିବା ଗଜଲକ୍ଷ୍ମୀ ପୂଜା ଅବସରରେ ଆଜି 43 ମେଢ଼ ମେଳଣ ପଡ଼ିଆ ଅଭିମୁଖେ ଯାତ୍ରା କରୁଛନ୍ତି। ବିଭିନ୍ନ ପୂଜା କମିଟି ପକ୍ଷରୁ ସାହି ପରିକ୍ରମା କରାଯାଉଛି। ମେଳଣ ପଡ଼ିଆରେ ଏବଂ ସାହି ପରିକ୍ରମା ସମୟରେ ଶାନ୍ତି ଶୃଙ୍ଖଳା ରକ୍ଷା ନିମନ୍ତେ କମିଶନରେଟ୍ ପୁଲିସ୍ ପକ୍ଷରୁ ସାଧା ପୋଷାକଧାରୀ ପୁଲିସ୍ ସମେତ ଅନ୍ୟ ସୁରକ୍ଷା କର୍ମଚାରୀଙ୍କୁ ମୁତୟନ କରାଯାଇଛି। ମେଳଣ ପଡ଼ିଆରେ 700 ଅଧିକ ଷ୍ଟଲ୍ ଖୋଲାଯାଇଥିବା ସୂଚନା ମିଳିଛି। ଭଦ୍ରକ ଜିଲ୍ଲା PM3 କେନ୍ଦ୍ରୀୟ ବିଦ୍ୟାଳୟରେ ଏକ ଭାରତ ଶ୍ରେଷ୍ଠ ଭାରତ ରାଷ୍ଟ୍ରୀୟ ଏକତା ଦିବସ ପାଳିତ ହୋଇଯାଇଛି। 10 କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଆୟୋଜିତ କଳା ଉତ୍ସବ ସମାରୋହକୁ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ଉଦ୍ଘାଟନ କରିଛନ୍ତି। ମହାରାଷ୍ଟ୍ର ସହ ସମ୍ପର୍କିତ କଳା, ସଂସ୍କୃତି, ସାହିତ୍ୟ, ଲୋକକଳା, ଲୋକନୃତ୍ୟ ଓ ପରମ୍ପରାକୁ ଆପଣାଇବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ। ଏହି ଅବସରରେ ଛାତ୍ରଛାତ୍ରୀମାନେ ଓଡ଼ିଶା ଓ ମହାରାଷ୍ଟ୍ରର ଲୋକକଳା ଓ ଭାସ୍କର୍ଯ୍ୟ ସମ୍ପର୍କିତ ପ୍ରଦର୍ଶନୀରେ ଭାଗ ନେଇଥିଲେ। ସୁବର୍ଣ୍ଣପୁରରେ ଆଜି କଇଁଫୁଲ ଯାତ୍ରା ଅନୁଷ୍ଠିତ ହୋଇଛି। କଇଁଫୁଲ ଠାକୁରାଣୀ ପୀଠରେ ଦେବୀଙ୍କୁ ପ୍ରାଚୀନ ଧୁନକେଲ ବାଜଣା ଓ ଗୀତରେ ଆବାହନ କରାଯାଇ ଏକ ସାଂସ୍କୃତିକ ଶୋଭାଯାତ୍ରାରେ ଯାତ୍ରାସ୍ଥଳୀକୁ ନିଆଯାଇଥିଲା। ସେଠାରେ କଇଁଫୁଲରେ ସଜିତ ଦୋଳିରେ ଦେବୀଙ୍କୁ ଝୁଲଣ କରାଯାଇଛି। ପାଣିପାଗ କେନ୍ଦ୍ରୀୟ ଆଣ୍ଡାମାନ ସାଗରରେ ଆଜି ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଘୂର୍ଣ୍ଣିବଳୟ ପ୍ରଭାବରେ 21 ବେଳକୁ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଥିବା ଭାରତୀୟ ପାଣିପାଗ ମହାନିର୍ଦ୍ଦେଶକ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି। ଲଘୁଚାପ କ୍ଷେତ୍ରଟି ଉତ୍ତର ପଶ୍ଚିମ ଦିଗକୁ ଗତି କରି 23 ବେଳକୁ ଅବପାତରେ ପରିଣତ ହୋଇପାରେ। ଏହାଯୋଗୁଁ ବଙ୍ଗୋପସାଗର ଅଶାନ୍ତ ରହିବା ସହ ପବନର ବେଗ ବୃଦ୍ଧି ପାଇବାର ସମ୍ଭାବନା ରହିଛି। 23 ବେଳକୁ ପବନର ବେଗ 45-55 କିଲୋମିଟର ରହିପାରେ। ଏହାର ପ୍ରଭାବରେ ଉପକୂଳ ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ରହିଛି। କେତେକ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ। ମତ୍ସ୍ୟଜୀବୀମାନଙ୍କୁ ଆସନ୍ତା 22 25 ତାରିଖ ପର୍ଯ୍ୟନ୍ତ କେନ୍ଦ୍ରୀୟ ବଙ୍ଗୋପସାଗରକୁ ନ ଯିବା ପାଇଁ ପରାମର୍ଶ ଦିଆଯାଇଛି। ସମୁଦ୍ର ମଧ୍ୟରେ ଥିବା ମତ୍ସ୍ୟଜୀବୀମାନଙ୍କୁ ଫେରିଆସିବା ଲାଗି କୁହାଯାଇଛି। ପର୍ଯ୍ୟଟନକୁ ପ୍ରୋହାହନ ଦେବା ଲାଗି 75ଟି ବତୀଘରକୁ ବିକଶିତ କରାଯାଉଛି କହିଲେ କେନ୍ଦ୍ରମନ୍ତ୍ରୀ ସୁରେଶ ଗୋପୀ। ଶହୀଦ ମାଧୋ ସିଂ ହାତ ଖର୍ଚ୍ଚ ଯୋଜନା ଆସନ୍ତା ମାସ 15 ତାରିଖରେ ଆରମ୍ଭ କରିବେ ରାଜ୍ୟ ସରକାର। ଆୟୁଷ୍ମାନ ଭାରତ ଏବଂ ଗୋପବନ୍ଧୁ ଜନଆରୋଗ୍ୟ ଯୋଜନାରେ ରାଜ୍ୟର 3,50,00,000 ଲୋକଙ୍କୁ ଯୋଗାଇ ଦିଆଯିବ ସ୍ୱାସ୍ଥ୍ୟସେବା। ଏବଂ ଆଣ୍ଡାମାନ ସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ, ସୋମବାର ଦିନ ଲଘୁଚାପ କ୍ଷେତ୍ରରେ ପରିଣତ ହେବା ନେଇ ପାଣିପାଗ ବିଭାଗର ସୂଚନା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।